ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର, ପହିଲା ମୁଖ୍ୟ ଖବର। ରାଜ୍ୟ 4 ନମ୍ବର ଖେପ ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ସରଲା ପ୍ରାର୍ଥୀପତ୍ର ଯାଞ୍ଚ। ଭୋଟ ଲାଗି ଭିନ୍ ଭିନ୍ ଦଳର ଚାଲିଛେ ଜୋରଦାର ପ୍ରଚାର। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଟକ ନକଲେ ରୋଡ୍ ଶୋ। ବିଜେଡି ସଭାପତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି କଲେ ପ୍ରଚାର। ନାଗରିକତା ସଂଶୋଧନ ଅଧିନିୟମର ବିଜ୍ଞପ୍ତି ଉତରୁ ପହେଲା କରି 14 ଜଣଙ୍କୁ ଦିଆଗଲା ନାଗରିକତା ପ୍ରମାଣପତ୍ର। ନିଜର ବୁଥ୍ ବାବଦେ ଜାଣବାର ଲାଗି ନିର୍ବାଚନ ଅଧିକାରୀ ମୂଲ କଲେ ମୋ ବୁଥ୍ ଆପ୍। ଆଉର୍ ଆଇବା ମାସର 10 ତାରିଖ ତକ ଓଡ଼ିଶାନ ପହଞ୍ଚବା ଦକ୍ଷିଣ ପଶ୍ଚିମ ମୌସୁମୀ। ରାଜ୍ୟର 4 ନମ୍ବର ଖେପ ଲୋକସଭା ଓ ବିଧାନସଭା ଆସନ ଲାଗି ଆଜି ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇଛି। ଏହି ଖେପେ 6ଟା ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଆର୍ ଜଗତସିଂହପୁର ଆର୍ ଇତାର ଅଧୀନ ଥିବାର 42ଟା ବିଧାନସଭା ଆସନ ଲାଗି ଆଇବା ମାସର 1 ତାରିଖ ଦିନ ଭୋଟ୍ ନିଆଯିବା। ଆଇବା ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ଶେଷ ଦିନ ଧାର୍ଯ୍ୟ କରାଯାଇଛି। ରାଜ୍ୟର 4ଟା ଲୋକସଭା ଆସନ କଳାହାଣ୍ଡି, ବ୍ରହ୍ମପୁର, ନବରଙ୍ଗପୁର ଆର୍ କୋରାପୁଟନେ ଭୋଟ୍ ସରିଛେ। ହେଲେ ଅଲଗା 17ଟା ସଂସଦୀୟ କ୍ଷେତ୍ରମାନଙ୍କେ ଭୋଟ୍ ପ୍ରଚାର ସରଗରମ ହେଉଛେ। ଭିନ୍ଭିନ୍ ରାଜନୈତିକ ଦଳର ପୁରୁଖା ନେତାମାନେ ତାଙ୍କର ଦଳର ପ୍ରାର୍ଥୀମାନଙ୍କ ପ୍ରଚାର ଲାଗି ଓଡ଼ିଶା ଆସୁଛନ୍। ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସ୍କାର ସୋରଡ଼ାଠାରେ ସାଧାରଣ ସଭାତି ଉଦ୍ବୋଧନ ଦେଇଥିବା ବେଳେ ସଞ୍ଜବେଳେ କଟକର ବକ୍ସିବଜାରଠାରେ ଚାନ୍ଦିନୀ ଚୌକ୍ ତ ଗୋଟିଏ ରୋଡ୍ ଶୋ କରୁଛନ୍। ସେ ଏବେ 19 ତାରିଖ ଦିନ ସମ୍ଭଲପୁର ରେମେଡ୍ଠାରେ ଗୋଟିଏ ଜନସଭାକେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସେନ୍ତା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଆଇବାକାଲ ବରଗଡ଼ ଜିଲ୍ଲାର ପଦମପୁର ଆଉ ସୁନ୍ଦରଗଡ଼ଠାରେ ଦଲ ତରଫ ହେବାରକେ ଥିବାର ସମାବେଶ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାର ସୂଚନା ମିଳିଛି। ହେନ୍ତା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଆଜି ଓଡ଼ିଶା ଗସ୍ତ ଆସିକରି ବଲାଙ୍ଗୀରଠାରେ ଗୋଟିଏ ଜନସଭାତେ ଉଦ୍ବୋଧନ ଦେଇଛନ୍। ସେନ୍ତା ଅଖିଲ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଆଇବାକାଲ ଓଡ଼ିଶା ଗସ୍ତି ଆସିକରି ଦଳର ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଯୋଗ ଦେବେ ବୋଲି କଂଗ୍ରେସର ରାଜ୍ୟ ପ୍ରଭାରୀ ଅଜୟ କୁମାର କହିଛନ୍। ଶ୍ରୀ ଖଡ୍ଗେ ଖନ୍ଦମାଲନୁ ଗୋଟିଏ ଜନସଭାତି ସମ୍ବୋଧନ କରିବେ ଆର୍ ଭୁବନେଶ୍ୱରଠାରେ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଜେଡି ସଭାପତି ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଗସ୍ତି ଯାଇକରି ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିଛନ୍। ଏହି ସଭାତି ସେ କହିଛନ୍ ଯେ ରାଜ୍ୟ ସରକାର ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗମନାଗମନ ଲାଗି ବହୁଟେ ଯୋଜନା ପ୍ରଣୟନ କରିଛନ୍, ଯାହାର ସୁଫଲ ରାଜ୍ୟବାସୀ ପାଉଛନ୍। ଆଇବାଦିନମାନଙ୍କ ରାଜ୍ୟବାସୀଙ୍କ ଲାଗି ବହୁଟେ କଲ୍ୟାଣକାରୀ ଯୋଜନା ପ୍ରଚଳନ କରାଯିବା ବୋଲି ଏହି ଅବସରରେ ସେ ପ୍ରତିଶ୍ରତି ଦେଇଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଦେବଗଡ଼ ଆଉ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାଠାରେ ଜନସଭାମାନଙ୍କେ ଭିଲ୍ ଦଳର ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିଛନ୍। ନାଗରିକତା ସଂଶୋଧନ ଅଧିନିୟମ 2024 ବିଜ୍ଞପ୍ତି ବାହାରିଲା ଉତରୁ ଆଜି କେନ୍ଦ୍ର ସରକାର ନୂଆଦିଲ୍ଲୀଠାରେ ପହେଲା କରି 14 ଜଣ ଆବେଦକଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଛନ୍। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଅଜୟ କୁମାର ଭଲ୍ଲା ଏହି ପ୍ରମାଣପତ୍ର ହସ୍ତାନ୍ତର କରିଛନ୍। ଏଣୁ ଜଣାଇ ଦିଆଯାଇପାରେ ଯେ ଏହି ସଂଶୋଧିତ ଆଇନ ଅନୁସାରେ ଭାରତର ନାଗରିକତା ଲାଗି ପାକିସ୍ତାନ, ବାଂଲାଦେଶ ଆର୍ ଆଫଗାନିସ୍ତାନର ହିନ୍ଦୁ, ଶିଖ, ଜୈନ, ବୁଦ୍ଧିଷ୍ଟ, ପାର୍ସୀ ଆର୍ ଖ୍ରୀଷ୍ଟିଆନ ସମୁଦାୟ ଲୋକର ଲାଗି ଆବେଦନର ସୁବିଧା ରହିଛି। ବିଜେପି ସାଂସଦ ଆଉ ବଲିଉଡ୍ ତାରକା ହେମା ମାଲିନୀ ଆଇବା 17 ତାରିଖ ଦିନ ଓଡ଼ିଶା ଗସ୍ତି ଆସିବେ। ସେ ଉତ୍ତର ଭୁବନେଶ୍ୱର, କଟକ ଆର୍ କିଶନନଗରର ସଭା ଆଉ ପିପିଲିନୋ ରୋଡ୍ ଶୋ କରିବେ। ଏ ବାବଦେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍। ଆଇବା ଶୁକ୍ରବାର ଦିନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଓଡ଼ିଶାର ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି, ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଆର୍ କନ୍ଧମାଳ ଜିଲ୍ଲାର ଜି ଉଦୟଗିରିନ ପ୍ରଚାର କରିବେ। ସେହିଦିନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଠଗଡ଼ ଆର୍ ନରସିଂହପୁର ଆର୍ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କଣ୍ଟାବାଞ୍ଜି, ଲୁଇସିଂହା, ସତ୍ୟବାଦୀ, ପିପିଲି ଆଉ କବି ସୂର୍ଯ୍ୟନଗରନ ଦଳର ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିବେ। ଲୋକସଭା ବାଚସ୍କତି ଓମ୍ ବିର୍ଲା ଆଜି ସମ୍ଭଲପୁର ଗସ୍ତି ଆସିକରି ମା ସମଲେଶ୍ୱରୀ ମନ୍ଦିରନ ଦର୍ଶନ କରିଛନ୍। ସେ ସହର ନଥିବାର ପର୍ଶୁରାମଙ୍କର ପ୍ରତିମୂର୍ତ୍ତି ଆଉ ମହାରାଜା ଅଗ୍ରସେନଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିଛନ୍। ଉପରବେଲା କ୍ଷେତ୍ରପୁରଠାରେ ହେବାରକେ ଥିବାର ମିଶନ ଫର୍ ନେସନ କାର୍ଯ୍ୟକ୍ରମ ଯୋଗ ଦେବେ। ତାଙ୍କର ସହିତ ରାଜସ୍ଥାନର ଚିତ୍ତୋରଗଡ଼ ସାଂସଦ ଚନ୍ଦ୍ରପ୍ରକାଶ ଯୋଶୀ ଭିଲ୍ ଆସିଥିବାର ଜଣାପଡ଼ିଛି। ନିଜର ବୁଥ୍ ବାବଦେ ସବିଶେଷ ତଥ୍ୟ ଦେବାର ଲାଗି ମୋ ବୁଥ୍ ଆପ୍ର ପ୍ରଚଳନ କରାଯାଇଛି। ଏହି ଆପ୍ ଜରିଏ ଭୋଟରମାନେ ସେମାନଙ୍କର ବୁଥ୍ର ସ୍ଥିତି ଆଉ ଭୋଟ୍ ଗ୍ରହଣ ସମୟଥି ବୁଥ୍ନ ଉପସ୍ଥିତ ଥିବାର ଭୋଟରମାନଙ୍କ ସଂଖ୍ୟା ବାବଦେ ଭିଲ୍ ଜାଣିପାରିବେ। ଏହି ଆପ୍ଥି ବୁଥ୍ସ୍ତରୀୟ ଅଧିକାରୀମାନେ ମତଦାନ କେନ୍ଦ୍ର ତଥ୍ୟ ପ୍ରଦାନ କରିବେ। ସେନ୍ତା ଭିନ୍ ଭିନ୍ କ୍ଷେତ୍ର ଅଧିକାରୀମାନେ ଏହି ଆପ୍ ଜରିଏ ମତଦାନ କେନ୍ଦ୍ରନ ପୁଲିଂ ପାର୍ଟି ପହଞ୍ଚବାର ସୂଚନା, ମକ୍ପୁଲ୍, ମତଦାନର ସଦ୍ୟତମ ସ୍ଥିତି ଆଉ ପୁଲିଂ ପାର୍ଟିର ପ୍ରସ୍ଥାନ ବାବଦେ ତଥ୍ୟ ଦେଇପାରିବେ। ଜିଲ୍ଲାସ୍ତରୀୟ ଆର୍ କ୍ଷେତ୍ରୀୟ ଅଧିକାରୀମାନେ ଏହି କେନ୍ଦ୍ରୀୟ ଡ୍ୟାସ୍ବୋର୍ଡ ଜରିଏ ଏହି ତଥ୍ୟ ଦେବେ। ଖୋର୍ଦ୍ଧା ଜିଲ୍ଲାର ଭୋଟରମାନଙ୍କ ଲାଗି ମୋ ବୁଥ୍ ଆପ୍କେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଉନ୍କୋଚନ କରିଛନ୍। ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀ ଲାଗି ଇ ଆପ୍ କାମ କରବା, ସେନ୍ତା ଇଭିଏମ୍ ପରିଚାଳନା ଆଉ ଆଇନ ଶୃଙ୍ଖଳା ଉପରେ ଭିଲ୍ କ୍ଷେତ୍ରୀୟ ଅଧିକାରୀମାନେ ସୂଚନା ଦେଇପାରିବେ, ଯେଉଁଥିର୍ଲାଗି ଠିକ୍ ସମୟଥି ପଦକ୍ଷେପ ଗ୍ରହଣ କରାଯାଇପାରବା ବୋଲି ଶ୍ରୀ ଧଳ କହିଛନ୍। ରଥଖଳାଥି ରଥ ବନାବାର କାମ ଜାରି ରହିଛେ। 4 ନମ୍ଘର ଦିନ ତକ ତିନି ରଥର 42 ତୁମ୍ବନୁ 24 ତୁମ୍ବ ବୋଳା କି ଗୋଲେଇ କାମ ସରିଛେ। ଏତାର ଭିତରୁ ତାଳଧ୍ୱଜ, ଦର୍ପଦଳନ ଆର୍ ନନ୍ଦିଘୋଷ ରଥର 8 ଲେଖା ଗୋଲେଇ କାମ ପୂରା ହୋଇଛେ। ଏତା ଋତୁରୁ ସେଥି ବିନ୍ଧ କରାଯାଇକରି ପହି ଆର୍ ଅର ସଂଯୋଗ କରାଯିବା, ସେନ୍ତା ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳାନ ଓଝା ଆଉ କମାର ସେବକମାନେ ରଥର ଲାଗି କଣ୍ଟା କବ୍ଜା ତିଆରି କରିଛନ୍। ନିର୍ବାଚନ ସମୟଥି ସାଇବର ଠକେନୁ ବର୍ତ୍ତିବାର ଲାଗି ସମ୍ବଲପୁର ଜିଲ୍ଲା ପୁଲିସ୍ ତରଫୁ ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ଭୋଟର ତାଲିକାଥି ନାଁ ଯୁଡ଼ବାର ଲାଗି ସାଇବର ଅପରାଧୀମାନେ ଲୋକ ଟଙ୍କା ମାଗୁଥିବାର ଘଟଣା ପୁଲିସ୍ର ନଜରକେ ଆସିଛି। ହେଲେ ଭୋଟର ତାଲିକାଥି ନାଁ ରଖବାର ଲାଗି ନିର୍ବାଚନ କମିଶନକୁ କେନ୍ସି ଦେୟ ଦେବାରକେ ନାଇଁ ପଡ଼େ ବୋଲି ପୁଲିସ୍ ତରଫୁ ଫଟିକ କରାଯାଇଛି। ହେନ୍ତା କେନ୍ସି ଭିଲ୍ କଲ୍ ଆସିଲେ 9938961568 ନମ୍ଘରକେ ଯୋଗାଯୋଗ କରବାର ଲାଗି ପୁଲିସ୍ ତରଫୁ କୁହାଯାଇଛି। ଆଜ୍ ବିଶ୍ୱ ଆଥଲେଟିକ୍ ଦିବସ। ଆନ୍ତର୍ଜାତୀୟ ସୌଖୀନ ଆଥଲେଟିକ୍ ମହାସଂଘର ନିଷ୍ପତ୍ତି ଅନୁସାରେ 1996 ମସିହାନୁ ଆଜିର ଦିନକେ ବିଶ୍ୱ ଆଥଲେଟିକ୍ ଦିବସ ଭାବେ ପାଳନ କରାଯାଉଛି। ଦୌଡ଼କୁଦ ବାଗିର୍ ଖେଲ୍କେ ତହଙ୍କାବାର ଲାଗି ଇ ଦିବସ ପାଳନ କରାଯାଉଛି। ଖାସ୍କରି ଜୁଆନ୍ ପିଲା ଟୁକେଲ୍ମାନଙ୍କର ଭିତରେ ଆଉ ସ୍କୁଲ୍ମାନ୍କେ ଦୌଡ଼କୁଦ୍କେ ଲୋକପ୍ରିୟ କରବାର ଆଉ କ୍ରୀଡ଼ାର ମହତ୍ୱ ବାବଦେ ବୁଝାବାର ଲାଗି ଆଥଲେଟିକ୍ସ ଦିବସ ପାଳନ କରାଯାଏସି। ଆଜ୍ ଆନ୍ତର୍ଜାତୀୟ ପରିବାର ଦିବସ। ପରିବାରର ଗୁରୁତ୍ୱ ଆଉ ସୁସ୍ଥ ସମାଜ ଗଠନ ଦିଗେ ପରିବାରର ଭୂମିକା ବାବଦେ ସଂକୁ ଜନାବାର ଲାଗି ଫି ବଛର ଆଜିର ଦିନକେ ଆନ୍ତର୍ଜାତୀୟ ପରିବାର ଦିବସ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ଗୋଟିଏ ପ୍ରସ୍ତାବ ଅନୁସାରେ 1994 ମସିହାନୁ ଦେଶମାନେ ପରିବାର ଦିବସ ପାଳନ କରୁଛନ୍। ପରିବାର ସାମ୍ନା କରୁଥିବା ଭିନ୍ନ ଭିନ୍ନ ସମସ୍ୟାର ସମାଧାନ ଲାଗି ମିଳିତ ଉଦ୍ୟମକେ ସମ୍ମାନ ପ୍ରଦର୍ଶନ ଇ ଦିବସର ମୁଖ୍ୟ ବାର୍ତ୍ତା। ଏ ବଛର ପରିବାର ଦିବସର ବାର୍ତ୍ତା ରଖାଯାଇଛି ପରିବାର ଆଉ ଜଳବାୟୁ ପରିବର୍ତ୍ତନ। ଜଳବାୟୁ ପରିବର୍ତ୍ତନ ଗୋଟିଏ ପରିବାର ଉପରେ କେନ୍ଦା ପ୍ରଭାବ ପକାଉଛେ ଆଉ ଇତାର ମୁକାବିଲା କରବା ଲାଗି କାଣ ପଦକ୍ଷେପ ନିଆଯାଇପାରବା ସେ ବାବଦେ ଇ ଦିବସଟି ବାର୍ତ୍ତା ପ୍ରଦାନ କରାଯାଉଛି। ରେଲ୍ ଗଲାବେଳେ ହାତୀ ଆଉ ଅଲଗା ବନ୍ୟଜନ୍ତୁମାନଙ୍କୁ ସୁରକ୍ଷା ଦେବା ଲାଗି ଭାରତୀୟ ରେଳବାଇ ତରଫୁ ଭାଇଡକ୍ ଯୋଜନା କରାଯାଇଛି। ବଲାଙ୍ଗୀର ଖୋର୍ଦ୍ଧା ରୋଡ୍ ରେଲ ଲାଇନ୍ର ବୌଦ୍ଧ ଜିଲ୍ଲା ପୁରୁଣା କଟକର ଆଡ଼ାଣୀଗଡ଼ ଆର୍ ନୟାଗଡ଼ ଜିଲ୍ଲାର ବାଣୀଗୋଛାଠାରେ ଭାଇଡକ୍ ତିଆରି କରାଯିବା। ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଓ ବୌଦ୍ଧ ଜିଲ୍ଲାର ପୁରୁଣା କଟକ ଭିତରେ ରେଲ ଲାଇନ୍ ଆଖେପାଖେ 1469 ବର୍ଗ ଏକର ଜଙ୍ଗଲ ଜମି ରହିଛି। ରେଳ ଲାଇନ୍ ତଳେ ଆଉ ବନ୍ୟଜନ୍ତୁମାନଙ୍କର ସୁରକ୍ଷିତ ଯାଆସ ଲାଗି ଭାଇଡକ୍ ତିଆରି କରାଯାଇକରି ରେଲ ଲାଇନ୍ ତଳେ ବନ୍ୟପ୍ରାଣୀମାନଙ୍କୁ ଯାଆସର ସୁବିଧା କରାଯିବା। ହେନ୍ତା ନୟାଗଡ଼ରୁ ଦଶପଲ୍ଲା ଭିତରେ ରେଳବାଇ ତରଫୁ 3 ହାତୀ କରିଡର ତିଆରି କରାଯାଇଛି। ସବୁଠାରୁ ଉଚ୍ଚା ଦର୍ଜାର ଦକ୍ଷତା ପ୍ରଦର୍ଶନ ଲକ୍ଷ୍ୟ ନେଇକରି ସବୁନୁ ବଡ଼ ଦକ୍ଷତା ପ୍ରତିଯୋଗିତା ଇଣ୍ଡିଆ ସ୍କିଲ୍ କମ୍ପିଟିସନ 2024 ଆଜି ନୂଆଦିଲ୍ଲୀଠାରେ ମୁଲ୍ ହୋଇଛି। ଦକ୍ଷତା ବିକାଶ ଆଉ ଉଦ୍ୟୋଗ ମନ୍ତ୍ରଣାଳୟ ତରଫୁ କୁହାଯାଇଛି ଯେ ଏହି ପ୍ରତିଯୋଗିତାଥି 30 ଅତକା ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର 900 ଅତକା ଛାତ୍ରଛାତ୍ରୀଙ୍କ ସହିତ 400 ଅତକା ଶିଳ୍ପ ବିଶେଷଜ୍ଞ ଭିଲ୍ ଭାଗ ନେଉଛନ୍। 4 ଧରିକରି ଚାଲବାର୍କେ ଥିବାର ଏହି ପ୍ରତିଯୋଗିତାଥି ପାରମ୍ପରିକ ହସ୍ତଶିଳ୍ପଠାରୁ ମୁଲ୍ କରିକରି ଅତ୍ୟାଧୁନିକ ଜ୍ଞାନକୌଶଳ ତକ 61 ବର୍ଗତି ପ୍ରତିଯୋଗୀମାନେ ନିଜର ଦକ୍ଷତା ଆଉ ପ୍ରତିଯୋଗିତା ପ୍ରଦର୍ଶନ କରବାର ସୁଯୋଗ ପାଇବେ। ଏଥି ଓଡ଼ିଶା ସ୍କିଲ୍ସନୁ 64 ଜଣ ପ୍ରତିଯୋଗୀ ଭାଗ ନେଉଛନ୍। ଇଣ୍ଡିଆ ସ୍କିଲ୍ସର ବିଜେତାମାନେ ଏ ବର୍ଷ ସେପ୍ଟେମ୍ବର ମାସେ ଫ୍ରାନ୍ସର ଲିଓନ୍ଠାରେ ହେବାରକେ ଥିବାର ବିଶ୍ୱ ସ୍କିଲ୍ ପ୍ରତିଯୋଗିତା ଲାଗି ତୟାର ହେବେ, ଯେଉଁଥିକି 70 ଅତକା ଦେଶର 1500 ପ୍ରତିଯୋଗୀ ଭାଗ ନେବେ। ଦକ୍ଷିଣ ଆଣ୍ଡାମାନ ସାଗର ନିକୋବର ଦ୍ୱୀପ ଆର୍ ଦକ୍ଷିଣ ପୂର୍ବ ବଙ୍ଗୋପସାଗରକେ ଆଇବା 19 ତାରିଖ ତକ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବା ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ କୁହାଯାଇଛି। ସାଧାରଣ ଭାବେ ମେ 22 ତାରିଖ ଦିନ ମୌସୁମୀ ଆଣ୍ଡାମାନ ପହଞ୍ଚିଛି। ଏଥର 2 ଆଗରୁ ମୌସୁମୀ ଆସିବାର ଲାଗି ପାକ୍ ଅନୁକୂଳ ରହିଛି। ଆଣ୍ଡାମାନ ଉତ୍ତରୁ ଆଇବା 1 ତାରିଖ ମୌସୁମୀ କେରଳ ଛୁଇଁବା ଆଉ ଆଇବା ମାସର 10 ତାରିଖ ତକ ଓଡ଼ିଶା ପହଞ୍ଚବା ବୋଲି ପାଣିପାଗ ବିଭାଗ ତରଫୁ ଅନୁମାନ କରାଯାଇଛି। ବଙ୍ଗୋପସାଗରନ ଗୋଟିଏ ଲଘୁଚାପ ବନୁଛି, ଆଇବା ଶୁକ୍ରବାରରୁ 23 ତାରିଖ ଭିତରେ ଏଟା ଗଭୀର ଅବପାତର ନୁପ ନେଇପାରେ। ରାଜ୍ୟ 4 ନମ୍ବର ଖେପ ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ସରିଲା ପ୍ରାର୍ଥୀପତ୍ର ଯାଞ୍ଚ। ଭୋଟ୍ ଲାଗି ଭିନ୍ ଭିନ୍ ଦଳର ଚାଲିଛେ ଜୋରଦାର ପ୍ରଚାର। ନାଗରିକତା ସଂଶୋଧନ ଅଧିନିୟମର ବିଜ୍ଞପ୍ତି ଉତ୍ତରୁ ପହେଲା କରି 14 ଦିଆଗଲା ନାଗରିକତା ପ୍ରମାଣପତ୍ର। ଆଉର୍ ଆଇବା ମାସର 10 ତାରିଖ ତକ ଓଡ଼ିଶାନ ପହଞ୍ଚବା ଦକ୍ଷିଣ ପଶ୍ଚିମ ମୌସୁମୀ। ଆଜିର ଆଞ୍ଚଳିକ ଖବର ଶେଷ ହେଲା।